ହ୍ୟାଲୋ, ମୁଁ ପାଲ୍ଲବ ନଗରରୁ ଶାନ୍ତି କହୁଛି। ଆମ ସାହିରେ ଝାଡୁ 2 ଥର ଯଦି ହୁଅନ୍ତା ଭଲ ହୁଅନ୍ତା, ଆଉ 10 ଦିନ ବାଲା ଯଦି 5 ମିନିଟ ଅପେକ୍ଷା କରନ୍ତା ତାହେଲେ ଆମେ ଆଉ ଟିକେ ଖୁସି ହୁଅନ୍ତୁ। ଆମେ ନେଇକି ଗଲା ବେଳକୁ ଅଳିଆ ପକେଇବାକୁ ସିଏ ଯାଉଛନ୍ତି ହେରି। ଆଉ ଆମ ସାହିରେ ପାଣି 1 ଥର ଆସୁଛି, ଯଦି 2 ଥର ଆସନ୍ତା ତାହେଲେ ଆମେ ଆହୁରି ଖୁସି ହୁଅନ୍ତୁ। ମୁଁ ଏତିକି କହିକି।